ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ମୁଖ୍ୟ ସମ୍ବାଦ, ଆଗାମୀ ନିର୍ବାଚନରେ ସୁଚାରୁ ରୂପେ ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ସୁବିଧାର ବ୍ୟବସ୍ଥା, ଅନିର୍ଦ୍ଦିଷ୍ଟ କାଳ ପାଇଁ ପିଆଜ ରପ୍ତାନୀ ଉପରେ କେନ୍ଦ୍ର ସରକାରଙ୍କ କଟକଣା, ବିଶ୍ୱ ଯକ୍ଷ୍ମା ଦିବସରେ ଯକ୍ଷ୍ମାମୁକ୍ତ ଭବିଷ୍ୟତ ଲାଗି ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ, ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ଆଗାମୀ ଚାରିଦିନ ମଧ୍ୟରେ 3-5 ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। ମତଦାତାମାନେ କିଭଳି ସୁଚାରୁ ରୂପେ ମତଦାନ କରିବେ ସେଥିପାଇଁ ନିର୍ବାଚନ ଆୟୋଗ ସବୁବେଳେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କୌଣସି ମତଦାତା ଯେପରି ଭୋଟ୍ଦାନରୁ ବଞ୍ଚିତ ନ ହେବେ ସେଥିପ୍ରତି ଆୟୋଗ ବିଶେଷ ଦୃଷ୍ଟି ଦେଇଛନ୍ତି। 85 ବର୍ଷରୁ ଅଧିକ ବୟସ୍କ ଓ 40% ଦିବ୍ୟାଙ୍ଗ ଘରେ ବସି ଭୋଟ୍ ଦେଇପାରିବେ ବୋଲି ନିର୍ବାଚନ ଆୟୋଗ ସେଥିପ୍ରତି ପଦକ୍ଷେପ ନେଇଛନ୍ତି। ପ୍ରତ୍ୟେକ ମତଦାନ କେନ୍ଦ୍ରରେ ସ୍ୱେଚ୍ଛାସେବୀ ଓ ହ୍ୱିଲ୍ ଚେୟାର ଉପଲବ୍ଧ କରାଯିବ। ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ଆୟୋଗଙ୍କ ପକ୍ଷରୁ ପରିବହନ ବ୍ୟବସ୍ଥା ମଧ୍ୟ କରାଯିବ। ଭିନ୍ନକ୍ଷମଙ୍କୁ ସହଜରେ ମତଦାନ କରିବା ଏବଂ ମତଦାନ କେନ୍ଦ୍ରରେ ସୁବିଧା ପାଇବା ପାଇଁ ଆୟୋଗ ସକ୍ଷମ ଆପ୍ ଲଞ୍ଚ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ପ୍ରକ୍ରିୟାର ଉପହାର ସ୍ୱରୂପ ବିଦ୍ୟାଳୟରେ ସ୍ଥାୟୀ ନିଶ୍ଚିତ ସର୍ବନିମ୍ନ ସୁବିଧା ଏଏମ୍ଏଫ୍ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ନିଶ୍ଚିତ ସର୍ବନିମ୍ନ ସୁବିଧାଗୁଡ଼ିକ ମଧ୍ୟରେ ପାନୀୟ ଜଳ, ଶୌଚାଳୟ, ହ୍ୱିଲ୍ ଚେୟାର, ହେଲ୍ପ ଡେସ୍କ, ଭୋଟର ସୁବିଧା କେନ୍ଦ୍ର, ପର୍ଯ୍ୟାପ୍ତ ଆଲୋକ ଏବଂ ସେଡ୍ ଅନ୍ତର୍ଭୁକ୍ତ କରାଯାଇଛି। ଭିନ୍ନକ୍ଷମଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର, ବିଶେଷକରି ମହିଳାଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର ଏବଂ ଆଦର୍ଶ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କଟକଣା ଲଗାଇଛନ୍ତି। ଘରୋଇ ଉପଲବ୍ଧତା ବଢ଼ାଇବା ଓ ଏହାର ମୂଲ୍ୟ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ନିଷେଧାଦେଶ ସମୟ ବୃଦ୍ଧି କରିଛନ୍ତି। ପୂର୍ବରୁ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ପିଆଜ ରପ୍ତାନୀ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ସମ୍ଭଲପୁର ଜିଲ୍ଲାର ହୀରାକୁଦରେ ଝାଡ଼ାବାନ୍ତିରେ ଶତାଧିକ ଆକ୍ରାନ୍ତ ହୋଇ ଚିକିିିିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ରୋଗୀମାନଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତରିତ କରାଯାଇଛି। ଦୂଷିତ ପାନୀୟ ଜଳ ଯୋଗାଣ କାରଣରୁ ଝାଡ଼ାବାନ୍ତି ରୋଗ ବ୍ୟାପିଥିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆଶଙ୍କା କରିଥିବା ବେଳେ ବିଭିନ୍ନ ସ୍ଥାନରୁ ପାନୀୟ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି। ଅଧିକ ଅନୁଧ୍ୟାନ ପାଇଁ ଭୁବନେଶ୍ୱରରୁ 2 ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ହୀରାକୁଦ ଯିବା ସହ ସେଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଅନୁଧ୍ୟାନ କରିବାର ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୀରାକୁଦ ଅଞ୍ଚଳରେ ଡାଇରିଆ ସଂକ୍ରମଣ ନେଇ ଚିନ୍ତା ପ୍ରକଟ କରିବା ସହ ସମ୍ଭଲପୁର ସିଡିଏମ୍ଓ ଡାକ୍ତର ସୁଜାତାରାଣୀ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ଶ୍ରୀ ପ୍ରଧାନ ଆକ୍ରାନ୍ତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଢେଙ୍କାନାଳ ଜିଲ୍ଲାରେ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଆସନ୍ତା ମେ 25 ତାରିଖରେ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଜିଲ୍ଲାରେ ମୋଟ 1020ଟି ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି। ଚଳିତ ବର୍ଷ ନିର୍ବାଚନରେ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା 90 ଲକ୍ଷ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ 40 ଲକ୍ଷ ଟଙ୍କା ରହିଛି। ବୁଥ୍କୁ ଆସିପାରୁନଥିବା ବୟସ୍କ ଭୋଟର ଘରୁ ଭୋଟ୍ ଦେଇପାରିବେ। ନିର୍ବାଚନ ସମ୍ପର୍କରେ ସାଧାରଣ ଲୋକଙ୍କ ଅଭିଯୋଗ ଆସିଲେ 100 ମିନିଟ୍ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜିଲ୍ଲାରେ ମଧ୍ୟ ଭିଡ଼ିଓ ସର୍ଭେଲାନ୍ସ ଟିମ୍ ଏବଂ ଫ୍ଲାଇଂ ସ୍କ୍ୱାଡ୍ ମୁତୟନ କରାଯିବ। ନିର୍ବାଚନର ସୁପରିଚାଳନା ପାଇଁ ପୋଲିଂ ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଆସନ୍ତୁ ଶୁଣିବା ଆମ ପ୍ରତିନିଧି ବିରଞ୍ଜୀ ନାରାୟଣ ସେଠ ଏ ସମ୍ପର୍କରେ କ'ଣ କହୁଛନ୍ତି।
ଢେଙ୍କାନାଳ ଲୋକସଭା ସଂସଦୀୟ କ୍ଷେତ୍ର 7ଟି ବିଧାନସଭା ମଣ୍ଡଳୀକୁ ନେଇ ଗଠନ କରାଯାଇଛି। ଏହା ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ସୀମିତ। ସେଗୁଡ଼ିକ ମଧ୍ୟରେ ଢେଙ୍କାନାଳ, କାମାକ୍ଷାନଗର, ହିନ୍ଦୋଳ, ପର୍ଜଙ୍ଗ ଓ ଅନୁଗୁଳ ଜିଲ୍ଲାର ଅନୁଗୁଳ, ତାଲଚେର ଓ ପାହ୍ଲଡ଼ା। ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ମୋଟ 15,07,599 ଭୋଟର ରହିଛନ୍ତି। ଢେଙ୍କାନାଳ ରାଜସ୍ୱ ଜିଲ୍ଲାରେ ମୋଟ ଲୋକସଂଖ୍ୟା 13,08,182 ରହିଥିବାବେଳେ ତନ୍ମଧ୍ୟରୁ ଢେଙ୍କାନାଳ ଜିଲ୍ଲାରେ ଭୋଟରଙ୍କ ସଂଖ୍ୟା 9,67,297। ସେଥିମଧ୍ୟରୁ 4,68,220 ମହିଳା ଭୋଟର ହୋଇଥିବାବେଳେ 4,69,006 ଜଣ ପୁରୁଷ ଭୋଟର ରହିଛନ୍ତି। 15,790 ଭିନ୍ନକ୍ଷମ ଭୋଟର ରହିଛନ୍ତି। ସେହିପରି 85 ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଭୋଟରଙ୍କ ସଂଖ୍ୟା 10,338 ହୋଇଥିବାବେଳେ 18-19 ବର୍ଷ ଯୁବ ଭୋଟରଙ୍କ ସଂଖ୍ୟା 19,568 ରହିଛି। 20-29 ବର୍ଷ ଭୋଟରଙ୍କ ସଂଖ୍ୟା ହେଉଛି 1,86,038। ଢେଙ୍କାନାଳ ଜିଲ୍ଲାରେ 15,790 ଜଣ ଭିନ୍ନକ୍ଷମ ଭୋଟର ଅଛନ୍ତି। ଢେଙ୍କାନାଳ ଜିଲ୍ଲାରେ ମୋଟ 1,020ଟି ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି। ସହରାଞ୍ଚଳରେ 85ଟି ବୁଥ୍ ଓ ଗ୍ରାମାଞ୍ଚଳରେ 935ଟି ବୁଥ୍ କରାଯାଇଛି। ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ମହିଷାପାଟ ଇଭିଏମ୍ ୱେୟାର ହାଉସ୍, ହିନ୍ଦୋଳର ସରକାରୀ ବାଳିକା ବିଦ୍ୟାଳୟ, କାମାକ୍ଷାନଗର ପର୍ଯ୍ୟଙ୍ଗର କାମାକ୍ଷାନଗର କଲେଜକୁ ଷ୍ଟ୍ରଙ୍ଗ ରୁମ୍ କରାଯାଇଛି। ମେ 25ରେ ଭୋଟ୍ ଗ୍ରହଣ କରାଯିବା ପରେ ଜୁନ୍ 4ରେ ଭୋଟ୍ ଗଣତି ହେବ। ଚଳିତ ବର୍ଷ ନିର୍ବାଚନରେ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା 90 ଲକ୍ଷ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ 40 ଲକ୍ଷ ଟଙ୍କା ରହିଛି। ସମ୍ପୃକ୍ତ ରାଜନୈତିକ ଦଳ ବହନ କରିବେ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ବିଶ୍ୱ ଯକ୍ଷ୍ମା ଦିବସ। ଏହି ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ୱାନ ଦେଇଛନ୍ତି। ବିଶ୍ୱରେ ଯକ୍ଷ୍ମା ରୋଗର ପ୍ରଭାବ ବିଷୟରେ ଲୋକଙ୍କୁ ସଚେତନ କରାଇବା, ଏହି ରୋଗକୁ ନିୟନ୍ତ୍ରଣ କରିବାରେ ଆହ୍ୱାନ ସୃଷ୍ଟି କରିବା ଏବଂ ଏହାର ମୁକାବିଲା ପାଇଁ ପ୍ରୟାସକୁ ଉତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି। ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ମାଧ୍ୟମରେ ଯକ୍ଷ୍ମାକୁ ରୋକାଯାଇ ପାରିବ। ଏହି ରୋଗକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବା ଏବଂ ସମସ୍ତଙ୍କ ପାଇଁ ଏକ ସୁସ୍ଥ ଏବଂ ଯକ୍ଷ୍ମାମୁକ୍ତ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହି କ୍ରମରେ ଓଡ଼ିଶାକୁ 2025 ସୁଦ୍ଧା ଯକ୍ଷ୍ମାମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ବିଶ୍ୱ ଯକ୍ଷ୍ମା ଦିବସର ବିଷୟବସ୍ତୁ ରହିଛି ହଁ ଆମେ ଯକ୍ଷ୍ମାର ଅନ୍ତ ନିଶ୍ଚିତ କରିପାରିବା। ରାଜ୍ୟରେ ବର୍ତ୍ତମାନ ପ୍ରତି 1 ଲକ୍ଷ ଲୋକଙ୍କ ମଧ୍ୟରେ 2548 ପରୀକ୍ଷା କରାଯାଉଛି। ପ୍ରାୟ ସମସ୍ତ ହସ୍କିଟାଲରେ ଟ୍ରୁନାଟ୍ ମେସିନ୍ରେ ଯକ୍ଷ୍ମା ପରୀକ୍ଷା କରାଯାଇ ସଂକ୍ରମିତଙ୍କୁ ମାଗଣା ଔଷଧ ଦିଆଯାଉଛି। 2 ସପ୍ତାହରୁ ଅଧିକ ସମୟ ଧରି କାଶ ହେଲେ ତୁରନ୍ତ ପରୀକ୍ଷା କରାଇ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଭିନ୍ନ ଘରୋଇ ସଂସ୍ଥା ସହଯୋଗରେ ଚିହ୍ନଟ, ଚିକିତ୍ସା, ପ୍ରତିଷେଧକ ସହିତ ସଚେତନତାକୁ ସର୍ବାଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି। ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରରେ 2024-25 ଶିକ୍ଷାବର୍ଷ ଲାଗି ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍ ନାମଲେଖା ହେବ। ଆସନ୍ତା 27 ତାରିଖ ବୁଧବାରଠାରୁ ଏପ୍ରିଲ 6 ତାରିଖ ଯାଏଁ ଏହା ଚାଲିବ। ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ ଅଧୀନରେ ଥିବା 7ଟି ବିଷୟରେ ଏହି ନାମଲେଖା ସକାଳ 9ଟାରୁ ସନ୍ଧ୍ୟା 5ଟା ଯାଏଁ ଚାଲିବ। ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ନାମଲେଖା ପାଇଁ ଆବଶ୍ୟକ ପ୍ରମାଣପତ୍ର ସାଥିରେ ଆଣିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ମେଣ୍ଢାପୋଡ଼ି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳବେଦୀକୁ ବିଜେ କରିବେ। ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ଥଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ, ଦେବନୀତି, ବନ୍ଦାପନା ପରେ ଭୋଗ ହେବ। ବିଶେଷକରି ମାରୱାଡ଼ି ସମ୍ପ୍ରଦାୟର ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହୀତ ଘଷିରେ ଅଗ୍ନି ସଂଯୋଗ କରାଯିବ। ହୋଲିକା ରାକ୍ଷସୀକୁ ଦହନର ପ୍ରତିଫଳନ ସ୍ୱରୂପ ଦୋଳ ପୂର୍ଣ୍ଣିମା ପୂର୍ବଦିନ ଏହି ମେଣ୍ଢାପୋଡ଼ି ନୀତି ଅନୁଷ୍ଠିତ ହୋଇଥାଏ। ସଡ଼କ ସୁରକ୍ଷା ସଚେତନତା ବୃଦ୍ଧି କ୍ଷେତ୍ରରେ ଭଦ୍ରକ ଜିଲ୍ଲା ତୃତୀୟ ସ୍ଥାନରେ ରହିଛି। ସିଆଇଡି ଏବଂ କ୍ରାଇମ୍ବ୍ରାଞ୍ଚ ଓଡ଼ିଶା ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ 2023 ବର୍ଷ ପାଇଁ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ସଫଳ ପ୍ରଦର୍ଶନ କରି ଭଦ୍ରକ ଜିଲ୍ଲା ଏହି ସ୍ଥାନ ହାସଲ କରିଛି। ଏଥିପାଇଁ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ଖୁସି ପ୍ରକାଶ କରିବା ସହ ସମୁଦାୟ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଆଗକୁ ଏହି ସଫଳ ପ୍ରୟାସ ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଗ୍ରୀଷ୍ମ ଋତୁରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଡାକ୍ତରଖାନାଗୁଡ଼ିକରେ ନିଆଁ ଲାଗିବା ଆଶଙ୍କା ଅଧିକ ରହିଥାଏ। ଏହାକୁ ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେମାନଙ୍କ ଅଧୀନରେ ଥିବା ସମସ୍ତ ସ୍ୱୀକୃତିପ୍ରାପ୍ତ ଡାକ୍ତରଖାନାରେ ଅଗ୍ନିକାଣ୍ଡ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସୁନିଶ୍ଚିତ କରିବା ଲାଗି ସ୍ୱାସ୍ଥ୍ୟ ସଚିବ ଉଲ୍ଲେଖ କରିଛନ୍ତି। ଏଥିସହିତ ବିଦ୍ୟୁତ୍ ଲୋଡ୍ କ୍ଷମତାର ଅସଙ୍ଗତି ଦୂର କରିବା ଏବଂ ରାଜ୍ୟ ଅଗ୍ନିଶମ ବିଭାଗଠାରୁ ବୈଧ ଅଗ୍ନିଶମ ଆପତ୍ତିବିହୀନ ପ୍ରମାଣପତ୍ର ହାସଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସହଯୋଗ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି। ଅଗ୍ନି ନିର୍ବାପକ ଯନ୍ତ୍ର, ହାଇଡ୍ରାଣ୍ଟ ଏବଂ ଅଗ୍ନି ଆଲାର୍ମ ଭଳି ଉପକରଣର କାର୍ଯ୍ୟକାରିତା ନିୟମିତ ଯାଞ୍ଚ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ଉତ୍ତାପ କ୍ରମଶଃ ବଢ଼ିବାରେ ଲାଗିଛି। ଗତକାଲି ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା 38 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ 5ଟି ସହରର ତାପମାତ୍ରା 37 ଡିଗ୍ରୀ ଉପରେ ରହିଥିବା ଜଣାପଡ଼ିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଗାମୀ 4 ଦିନ ମଧ୍ୟରେ ତାପମାତ୍ରା 3ରୁ 5 ଡିଗ୍ରୀ ବଢ଼ିବା ସମ୍ଭାବନା ରହିଛି। ସେହିଭଳି ରାତି ତାପମାତ୍ରା ମଧ୍ୟ 2ରୁ 3 ଡିଗ୍ରୀ ବଢ଼ିପାରେ। ପରବର୍ତ୍ତୀ ସମୟରେ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବାରୁ ଅନେକ ଅଞ୍ଚଳରେ ପାରଦ 40 ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ରହିଛି। ଏଥିସହିତ ଆସନ୍ତାକାଲି ଏବଂ ମଙ୍ଗଳବାର ରାଜ୍ୟର 4-5 ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଗାମୀ ନିର୍ବାଚନରେ ସୁଚାରୁରୂପେ ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ସୁବିଧାର ବ୍ୟବସ୍ଥା, ଅନିର୍ଦ୍ଦିଷ୍ଟ କାଳ ପାଇଁ ପିଆଜ ରପ୍ତାନୀ ଉପରେ କେନ୍ଦ୍ର ସରକାରଙ୍କ କଟକଣା, ବିଶ୍ୱ ଯକ୍ଷ୍ମା ଦିବସରେ ଯକ୍ଷ୍ମାମୁକ୍ତ ଭବିଷ୍ୟତ ଲାଗି ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ଆଗାମୀ 4 ମଧ୍ୟରେ 3-5 ତାପମାତ୍ରା ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।